ಶ್ರೀಮದ್ಭಗವದ್ಗೀತ ನಿತ್ಯಾಧ್ಯಾಯ ಶ್ಲೋಕ ಬಯಾಡಿಸಿ ಜಾಮಿಮಂ ಪುಷ್ಪಿತಂ ವಾಚಂ ಜಾಮಿಮಾಂ ಪುಷ್ಪಿತಂ ವಾಚಂ ಪ್ರವದಂತೀಯ ವಿಪಶ್ಚಿತಃ ಪ್ರವದಂತೀಯ ವಿಪಶ್ಚಿತಃ ವೇದವಾದರತಃ ಪಾಠ ನಾನ್ಯದಾ ಸ್ಥಿತಿವಾದಿನಃ ಕಾಮಾತ್ಮನಃ ಸ್ವರ್ಗಪರ ಜನ್ಮ ಕರ್ಮ ಫಲಪ್ರದ ಕ್ರಿಯಾ ವಿಶೇಷ ಬಹುಳ ಭೋಗೈಶ್ವರ್ಜ್ಯ ಗತಿಂ ಪ್ರತಿ ಜಾಮಿಮಾಂ ಪುಷ್ಪಿತಾಂ ವಾಚಂ ಪ್ರವದಂತಿ ಅವಿಪಶ್ಚಿತಃ ವೇದವಾದರಸಃ ಪಾಠ ನಾನ್ಯದಾ ಸ್ತುತಿವಾದಿನಃ ಕಾಮಾತ್ಮನಃ ಸ್ವರ್ಗಪರ ಜನ್ಮ ಕರ್ಮ ಫಲಪ್ರದ ಕ್ರಿಯಾವಿಶೇಷಬಹುಳ ಭೋಗೈಶ್ವರ್ಯಗತಿಂ ಪ್ರತಿ ಜಾಮಿಮಾಂ ಪುಷ್ಪಿತಾಂ ವಾಚಂ ಪ್ರವದಂತಿ ಅವಿಪಶ್ಚಿತಃ ವೇದವಾದರತಃ ಪಾಠ ನಾನ್ಯದಾ ಸ್ಥಿತಿವಾದಿನಃ ಕಾಮಾತ್ಮನಃ ಸ್ವರ್ಗಪರ ಜನ್ಮ ಕರ್ಮ ಫಲಪ್ರದ ಕ್ರಿಯಾವಿಶೇಷಬಹುಳ ಭೋಗೈಶ್ವರ್ಯಗತಿಂ ಪ್ರತಿ ಶಬ್ದಂಗ ಜಾಮಿಮಾಂ ಏಷವು ಪುಷ್ಪಿತಂ ಪುಷ್ಪಿತ ವಾಚಂ ತಥಾ ಪ್ರವದಂತಿ ವಹಂತಿ ಅವಿಪಶ್ಚಿತಂ ಆಟ್ಟುಜ್ಞಾನ ಸಂಪನ್ನ ಲೋಕೆ ವೇದವಾದರತಃ ವೇದರ ಅನುಸರಣ ಕಾರ್ಯಕ್ರಮ ಪಾರ್ಥ ಹೇ ಕುತಾ ಪುತ್ರ ನುಹಿ ಅನ್ಯ ಕಿಚಿ ಅಸ್ತಿ ಅಚ್ಚಿ ಇತಿ ಯಹ ಬಾದಿನ ಕೋತಿವ ಕಾಮಾತ್ಮನ ಇಂದ್ರಿಯ ಸುಖ ಕಾಮನಾ ಕೊಡುತ್ತಿವ ಸ್ವರ್ಗಪರ ಸ್ವರ್ಗಪ್ರಾಪ್ತಿ ಲಕ್ಷ್ಯ ಜನ್ಮ ಕರ್ಮ ಫಲ ಪ್ರದಾನ ಸಕಾಮ ಕರ್ಮ ಭಲ ಜನ್ಮ ಆದಿ ಫಲ ಪ್ರದಾನಕಾರಿ ಕ್ರಿಯಾ ವಿಶೇಷ ಆಡಂಬರಪೂರ್ಣ ಅನುಷ್ಠಾನ ಬಹುಳಾಂಗ ವಿಭಿನ್ನ ಪ್ರಕಾರ ಭೋಗ ಇಂದ್ರಿಯ ಸುಖ ಭೋಗ ಐಶ್ವರ್ಯ ಗತಿಂ ಅಗ್ರವತಿ ಪ್ರತಿ ಶ್ರೀ ಭಕ್ತಿ ವಿಧಾನ ಸಿಂಗ್ ಗೋಪಾಲ್ ಮಹಾರಾಜರ ಓಡಿಯರೆ ವೇದರ ಅತಿ ಮಧುರ ಕಥಾ ಗುಡಿಕ ಸಕಾಮ କର୍ମୀଗଣଙ୍କୁ ସ୍ୱର୍ଗ ପ୍ରାପ୍ତି ନିମିତ୍ତ ଭଲ ଜନ୍ମଲାଭ କରିବା ନିମିତ୍ତ ଏବଂ କ୍ଷମତା ଆଦି ଲାଭ କରିବା ନିମିତ୍ତ ପ୍ରଲୋଭନ ଦେଖାଏ। ଯେଉଁମାନେ ଅଳ୍ପ ବୁଦ୍ଧି ସମ୍ପନ୍ନ ଲୋକ ସେମାନେ ଏଥିପ୍ରତି ବା ବେଦର ମଧୁର କଥାଗୁଡ଼ିକ ପ୍ରତି ବିଶେଷ ଆକୃଷ୍ଟ ହୋଇପଡ଼ନ୍ତି। ଇନ୍ଦ୍ରିୟ ସୁଖ ଓ ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନଯାପନ କାମନାର ବଶବର୍ତ୍ତୀ ହୋଇ ସେମାନେ କହନ୍ତି ଯେ ଦୁନିଆରେ ଏହା ଛଡ଼ା ଆଉ ଅଧିକ କିଛି ନାହିଁ। ଭାଗବତରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ସାଧାରଣ ଲୋକେ ଏତେ ବୁଦ୍ଧିଆନ ହୁଅନ୍ତି ଏବଂ ସେମାନଙ୍କର ଅଜ୍ଞତା ହେତୁ ବେଦର କର୍ମକାଣ୍ଡକୁ ଭାବରେ କୁହାଯାଇଥିବା ସକାମଙ୍କ ପ୍ରତି ସେମାନେ ଖୁବ୍ ଆକୃଷ୍ଟ ହୋଇପଡ଼ନ୍ତି। ଯେଉଁଥିରୁ ଇନ୍ଦ୍ରିୟ ସୁଖ ମିଳିବ ତାହା ହିଁ ସେମାନେ ଚାହାନ୍ତି, ତାହାଠାରୁ ଅଧିକ କିଛି ଚାହାନ୍ତି ନାହିଁ। ସେମାନେ ଚାହାନ୍ତି କେମିତି ସେମାନେ ସ୍ୱର୍ଗ ସୁଖ ଲାଭ କରିବେ, ଯେଉଁ ସ୍ଥାନରେ ମଧ୍ୟ ଏବଂ ମୈଥୁନ ଏବଂ ଭୌତିକ ଐଶ୍ୱର୍ଯ୍ୟକୁ ସହଜରେ ମିଳିବ ସେହି ସ୍ଥାନ ସେମାନେ ଚାହାନ୍ତି। ବେଦରେ ଅନେକ ଏପରି ଯଜ୍ଞ ବିଧିର ବ୍ୟବସ୍ଥା ଅଛି, ବିଶେଷ କରି ଜ୍ୟୋତିଷୋମ ଯଜ୍ଞ ବ୍ୟବସ୍ଥା ଅଛି, ଯାହା ଅନୁଷ୍ଠାନ କଲେ ସ୍ୱର୍ଗ ପ୍ରାପ୍ତି ହେବ। ଏହା ବେଦରେ କଥିତ ଅଛି ଯେ ଯେଉଁ ବ୍ୟକ୍ତି ସ୍ୱର୍ଗ ପ୍ରାପ୍ତି ଇଚ୍ଛା କରେ ସେ ଏସବୁ ଯଜ୍ଞାନୁଷ୍ଠାନ କରିବା ଉଚିତ, ଏବଂ ଅଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତିଗଣ ଭାବନ୍ତି ଯେ ଏହା ହିଁ ହେଉଛି ବେଦପାଠର ଏକମାତ୍ର ଉଦ୍ଦେଶ୍ୟ। ଏ ପ୍ରକାର ଅନୁଭଜ୍ଞ ଲୋକେ କଦାପି କୃଷ୍ଣ ଚେତନାରେ ସ୍ଥିର ହୋଇପାରିବେ ନାହିଁ, ସେମାନଙ୍କ ପକ୍ଷରେ ଏହା ଅତ୍ୟନ୍ତ ଦୂର ଅଟେ। ମୂର୍ଖମାନେ ଜାଣନ୍ତି ନାହିଁ ବିଷାକ୍ତ ବୃକ୍ଷର ପୁଷ୍ପର କି ଭୟଙ୍କର ଫଳ। ଏହା ନ ଜାଣି ସେମାନେ ଯେପରି ସେଥିପ୍ରତି ଆକୃଷ୍ଟ ହୁଅନ୍ତି, ଠିକ୍ ସେହିପରି ଜ୍ଞାନ ଲାଭ ନ କରିଥିବା ଲୋକେ ସ୍ୱର୍ଗସୁଖ ଏବଂ ତର୍ଜନିତ ଇନ୍ଦ୍ରତୃପ୍ତି ପ୍ରତି ଆକୃଷ୍ଟ ହୁଅନ୍ତି। ବେଦର କର୍ମକାଣ୍ଡ ବିଭାଗରେ କୁହାଯାଇଛି ଯେ ଯେଉଁମାନେ ଚାତୁର୍ମାସ ବ୍ରତ ବା ତପସ୍ୟା ଆଚରଣ କରନ୍ତି ସେମାନେ ସୋମରସ ପାନ କରିବାକୁ ଯୋଗ୍ୟ ହୁଅନ୍ତି, ଏବଂ ତଦ୍ୱାରା ସେମାନେ ଚିରଦିନ ଅମର ଓ ସୁଖୀ ହୋଇ ରହନ୍ତି। ଏପରିକି ଏହି ପୃଥିବୀରେ କେତେକ ସୋମରସ ପାନ କରି ଇନ୍ଦ୍ରିୟ ସୁଖ ଭୋଗ କରିବା ନିମିତ୍ତ ଖୁବ୍ ବଳିଷ୍ଠ ହେବାକୁ ଇଚ୍ଛା କରନ୍ତି, ଭୌତିକ ବନ୍ଧନରୁ ମୁକ୍ତ ହେବାର ବିଶ୍ୱାସ ସେମାନଙ୍କର ନଥାଏ, ଏବଂ ସେମାନଙ୍କୁ ଆଡ଼ମ୍ବର ସହକାରେ ବୈଦିକ ଯଜ୍ଞାନୁଷ୍ଠାନ କରିବାରେ ବ୍ୟସ୍ତ ଥାଆନ୍ତି। ସେମାନେ ସାଧାରଣତଃ ଇନ୍ଦ୍ରିୟ ସୁଖ ପଛରେ ଧାବମାନ ଏବଂ ଜୀବନରେ ସ୍ୱର୍ଗ ସୁଖ ଛଡ଼ା ଆଉ କିଛି ସେମାନେ ଚାହାନ୍ତି ନାହିଁ। କଥିତ ଅଛି ସ୍ୱର୍ଗରେ ନନ୍ଦନକାନନ ନାମକ ଏକ ସୁନ୍ଦର ବନ ଅଛି, ଯେଉଁଠାରେ ସ୍ୱର୍ଗର ସୁନ୍ଦରୀ ଯୁବତୀ ବା ପରୀମାନଙ୍କର ସଙ୍ଗସୁଖ ମିଳେ ଏବଂ ପ୍ରଚୁର ପରିମାଣରେ ସୋମରସ ପାନ କରିବାକୁ ମିଳେ। ଏ ପ୍ରକାର ଶାରୀରିକ ସୁଖ ବାସ୍ତବିକ ଇନ୍ଦ୍ରିୟ ସୁଖ ଅଟେ। ତେଣୁ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଏ ଭୌତିକ ଜଗତରେ ରାଜା ହୋଇ ଅସ୍ଥାୟୀ ଭୌତିକ ସୁଖ ଭୋଗ କରିବାକୁ ଇଚ୍ଛା କରନ୍ତି ଏବଂ ଏକମାତ୍ର ସେଥିପ୍ରତି ହିଁ ଆକୃଷ୍ଟ ହୋଇଥାନ୍ତି। ସେମାନେ ସେ ଯେଉଁ ମନ ଇଚ୍ଛା ସେମାନେ ଆମିଷ ଭକ୍ଷଣ କରିବେ ନାହିଁ, ତୁମର ପ୍ରବୃତ୍ତି ରହିଛି ସେଇଟା, ସେଥିପାଇଁ ବେଦରେ ସେ ବ୍ୟବସ୍ଥା କରାଯାଇଛି କେମିତି ସେମାନେ ନିୟନ୍ତ୍ରିତ ହେବେ, ଆସ୍ତେ ଆସ୍ତେ ନିୟନ୍ତ୍ରଣ କରିବେ। ଆମର ମଧ୍ୟ ସାଧାରଣତଃ ଓଡ଼ିଶାରେ ଆମେ ଦେଖିବା ଗୁରୁବାର ଲୋକମାନେ ଆସିଥାନ୍ତି ନାହିଁ, କିଏ କେଉଁ ସବୁ ଖାଆନ୍ତି ନାହିଁ, ତାଙ୍କର ସବୁ ପୂଜା ଅଛି, ପୂଜା ବିଧି ସବୁ ରହିଛି। ତେଣୁ ଇଏ ଗୋଟିଏ ଦୃଷ୍ଟିରୁ ମଧ୍ୟ ଭଲ, କାହିଁକି ନା ପୁରା ଯେକୌଣସି ଦିନ ଯେକୌଣସି ଖାଦ୍ୟ ଖାଇବାଟା ଏଇଟା ହେଉଛି ପଶୁ ପ୍ରବୃତ୍ତି। ବିଶେଷ ଭାବରେ ଏଇ ଯେଉଁ ରହିଛି ଆମର ଶୁକର ଘୁଷୁରୀ, ଏ ଘୁଷୁରୀ ସହିତ ତୁଳନା କରାଯାଇଛି। ଘୁଷୁରୀର କୌଣସି ଖାଦ୍ୟରେ କୌଣସି ବାଛ ବିଚାର ନାହିଁ, ସେ ଯେକୌଣସି ଖାଦ୍ୟକୁ ଗ୍ରହଣ କରିଦେବ, ଚେଷ୍ଟା ପର୍ଯ୍ୟନ୍ତ ସେ ଆନନ୍ଦରେ ଖାଇବ। ତେଣୁ ସେଇଭଳି ଭାବରେ ବେଦରେ ସେ ବ୍ୟବସ୍ଥା କରାଯାଇଛି, ଯଦିଓ ଆମର ପ୍ରବୃତ୍ତି ରହିଛି ମାଛ ମାଂସ ଗ୍ରହଣ କରିବା ପାଇଁ, ତାକୁ ହଠାତ୍ ଜଣେ ବନ୍ଦ କରିପାରିବ ନାହିଁ, ସେଥିପାଇଁ ବେଦରେ ଏ ଆମିଷ ଭକ୍ଷଣର ବ୍ୟବସ୍ଥା ରହିଛି। କିନ୍ତୁ ଏଇଟାକୁ ଲୋକମାନେ ତା'ର ପ୍ରକୃତ ଅର୍ଥକୁ ବୁଝିପାରିଲେ ନାହିଁ, ତେଣୁକରି ସେମାନେ କହିଲେ କ'ଣ ନା ବେଦର ଦୁହାଇ ଦେଇ ଯେ ବେଦରେ ରହିଛି ଆମିଷ ଭକ୍ଷଣର ବ୍ୟବସ୍ଥା ରହିଛି, ତେଣୁ ସେମାନେ ବେଦର ଦୁହାଇ ଦେଇକରି ପଶୁ ବଳି ଯଥେଚ୍ଛ ଭାବରେ କରୁଥିଲେ। ତେଣୁ ଭଗବାନଙ୍କର ଜଣେ ଅବତାର ଆସିଲେ ବୁଦ୍ଧଦେବ, ଯିଏକି ବେଦକୁ ନିନ୍ଦା କଲେ, କାହିଁକି ନା ବେଦର ଦ୍ୱାହି ବେଦରେ ରହିଛି ଏ ଯେଉଁ ବ୍ୟବସ୍ଥା ରହିଛି ଆମିଷ ଭକ୍ଷଣର ସବୁ ପଶୁବଳୀର ବ୍ୟବସ୍ଥା ରହିଛି, ତେଣୁ ବେଦରୁ ଆଉ ସେ ଲୋକମାନେ ବୁଝିପାରିବେନି, କାହିଁକି ଯେହେତୁ ସେମାନଙ୍କର କ'ଣ ତାଙ୍କର ରହିଛି ଭୌତିକ ପ୍ରବୃତ୍ତି ରହିଛି, ଏ ଯେଉଁ ଆମିଷ ଭକ୍ଷଣ ରହିଛି ପ୍ରବୃତ୍ତି ରହିଛି, ତେଣୁ ସେମାନେ ବେଦର ଦ୍ୱାହି ଦେଇକରି ଏସବୁ ଭକ୍ଷଣ କରୁଛନ୍ତି। ତେଣୁ ବୁଦ୍ଧଦେବ ଯେଉଁ ଆସିଲେ 2500 ବର୍ଷ ତଳେ ଆସିଲେ, ସେ ବେଦକୁ ନିନ୍ଦା କଲେ, ନିନ୍ଦସୁ ଯଜ୍ଞ ବିଦେ ରହ ଆଦମ, ବେଦକୁ ନିନ୍ଦା କଲେ। ଯଦିଓ ସେ ହେଉଛନ୍ତି ଜଣେ ଭଗବାନଙ୍କର ଅବତାର, କିନ୍ତୁ ସେ ବେଦକୁ ନିନ୍ଦା କଲେ, କାହିଁକି ନା ବେଦକୁ ବେଦର ଦ୍ୱାହି ଦେଇ ଲୋକମାନେ ଆମିଷ ଭକ୍ଷଣ କରୁଥିଲେ, ତେଣୁକରି ସେମାନେ ଭଗବାନ ଯେତେବେଳେ ଆସିଲେ ସେମାନଙ୍କୁ ବିଶେଷ ଭାବରେ ସମୂହାୟ ସୁର ଦ୍ୱିଷାମ, ଯେଉଁମାନେ ସୁର କହିଲେ ଦେବତାମାନଙ୍କୁ ଯେଉଁମାନେ ଦ୍ୱେଷ କରନ୍ତି, ଯେଉଁମାନେ ଅଶୁଭ ପ୍ରକୃତିର ବ୍ୟକ୍ତି, ସେମାନଙ୍କୁ ମୋହ କରିବା ପାଇଁ ଭଗବାନ ବୁଦ୍ଧଦେବ ଆସିଥିଲେ, ଭାଗବତରେ ଏକଥା ବର୍ଣ୍ଣନା କରାଯାଇଛି। ତେଣୁ ସେ ଭଗବାନ କ'ଣ କଲେ ନା ବେଦକୁ ମାନିଲେ ନାହିଁ, ତେଣୁ ଯେଉଁମାନେ ବୁଦ୍ଧଦେବକୁ ମାନିଲେ ସେମାନେ ଯଦିଓ ବେଦକୁ ମାନିଲେ ନାହିଁ, କିନ୍ତୁ ପରୋକ୍ଷରେ ସେମାନେ ଭଗବାନଙ୍କୁ ମାନିଲେ, କାରଣ ଭଗବାନ ବୁଦ୍ଧଦେବ ସେ ଭଗବାନ ସ୍ୱୟଂ ଭଗବାନ, ସେ କହିଲେ ଏଇସବୁ ସତ୍ କାର୍ଯ୍ୟ ସବୁ କର, ଏଇସବୁ ବ୍ୟବସ୍ଥା କରିକି ସେମାନେ ଯେତେବେଳେ ବୁଦ୍ଧଙ୍କୁ ଅନୁସରଣ କଲେ, ତା ଅର୍ଥ ସେମାନେ ପରୋକ୍ଷରେ ଭଗବାନଙ୍କୁ ଗ୍ରହଣ କଲେ। ତେଣୁ ଏଇଭଳି ଭାବରେ ବୁଦ୍ଧ ଧର୍ମ ଯେଉଁ ସ୍ଥାପନ ହେଲା, ସେ ଆମର ଯେଉଁ ବୈଦିକ ଧର୍ମକୁ ସେ ଲୋପ କରିକିରି ବୁଦ୍ଧ ଧର୍ମ ସ୍ଥାପନ କରାଯାଇଥିଲା, କାରଣ ଲୋକମାନେ କେବଳ ବେଦର ଦୁହାଇ ଦେଇକରି ଆମିଷ ଭକ୍ଷଣ କରୁଥିଲେ। ତେଣୁ ଏଇ ଯାହା ହଉ, ସେଥିପାଇଁ ବେଦରେ ଏସବୁ ବ୍ୟବସ୍ଥା ରହିଛି, କେମିତି ଲୋକମାନେ ଅନ୍ତତଃ ପକ୍ଷେ ସତ୍ୟଗୁଣକୁ ଆସିବେ, ତମଗୁଣ ଏବଂ ରଜଗୁଣର ଉର୍ଦ୍ଧ୍ୱକୁ ଯେତେବେଳେ ଯାଇକି ଜଣେ ସତ୍ୟଗୁଣକୁ ଆସିବ, ସେତେବେଳେ ସତ୍ୟଗୁଣରେ ମଧ୍ୟ ପ୍ରଲୋଭନ ରହିଛି। ସତ୍ୟଗୁଣରେ ଯେଉଁମାନେ ଦେବତା ପୂଜା କରିବେ, ଜଗନ୍ତି ସାତ୍ତ୍ୱିକ ଦେବାନ, ସତ୍ୟଗୁଣରେ ଯେଉଁମାନେ ଅଛନ୍ତି ସେମାନେ ଦେବାଦେବୀମାନଙ୍କୁ ପୂଜା କରିବେ, ତେଣୁ ଏଇ ଯେଉଁ ଦେବାଦେବୀମାନଙ୍କୁ ପୂଜା କରିବା ମାଧ୍ୟମରେ ସେମାନେ ସ୍ୱର୍ଗଲୋକକୁ କେମିତି ନିଜେ ଦେବତା ହେବେ, ସ୍ୱର୍ଗଲୋକକୁ ଉନ୍ନୀତ ହେବେ, କାରଣ ସ୍ୱର୍ଗଲୋକରେ ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି। ବିଶେଷ ଭାବରେ ଭାଗବତଙ୍କ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଯେତେବେଳେ ବଳି ମହାରାଜ ସ୍ୱର୍ଗ ଉପରେ ଆକ୍ରମଣ କରିଥିଲେ, ସେତେବେଳେ ସେ ସ୍ୱର୍ଗର ସବୁ ବର୍ଣ୍ଣନା କରିଛନ୍ତି, କେତେ ସୁନ୍ଦର ସବୁ ରହିଛି, ସେଠି ଐଶ୍ୱର୍ଯ୍ୟ ସବୁ ରହିଛି, ସେସବୁ ବର୍ଣ୍ଣନା କରାଯାଇଛି, ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି ସେଠି। ତେଣୁ ଯେଉଁମାନେ ବେଦରେ ମଧ୍ୟ ସ୍ୱର୍ଗଲୋକର ଯେଉଁ ବର୍ଣ୍ଣନା ସବୁ ରହିଛି, ଯେଉଁମାନେ ଏତେ ଉନ୍ନତ ଜ୍ଞାନ ସମ୍ପନ୍ନ ବ୍ୟକ୍ତି ନୁହନ୍ତି, ସେମାନେ ଯେତେବେଳେ ବେଦର ଏଇ କର୍ମକାଣ୍ଡ ଧାରା ପାଠ କରନ୍ତି, କର୍ମକାଣ୍ଡ ପଢ଼ନ୍ତି, ତେଣୁ ସେମାନେ ସେଥିପ୍ରତି ଆକର୍ଷିତ ହେଇଯାଆନ୍ତି। ସେକଥା ଭଗବତ ଗୀତାରେ ଭଗବାନ କହୁଛନ୍ତି, ଜାମିମାମ ପୁଷ୍ପିତାମ ବାଚମ, ବହୁତ ସୁନ୍ଦର ଲାଗେ, ସେଟା ବହୁତ ଉପଭୋଗ ରହିଛି, ବହୁତ ପ୍ରକାର ଅମରା ବୋଲି କୁହାଯାଉଛି ତାଙ୍କୁ, ଅମରକୋଶରେ ଦେବତାମାନଙ୍କର ନାମ ରଖା, ଅମରା ନିର୍ଜରା ଦେବା ତ୍ରିଦଶା ବିବୁଧା ସୁରା ଏସବୁ, ଅର୍ଥାତ୍ ସେମାନେ ଅମରା କହିଲେ ସେମାନେ ମୃତ୍ୟୁବରଣ କରିବେ ନାହିଁ, ମୃତ୍ୟୁବରଣ କରିବେ ନାହିଁ ଅର୍ଥ ନୁହେଁ ଯେ ସେମାନେ ପ୍ରକୃତରେ ମୃତ୍ୟୁବରଣ କରିବେ ନାହିଁ, କିନ୍ତୁ ଯେହେତୁ ତାଙ୍କର ବହୁତ ଆୟୁଷ ରହିଛି ସେଥିପାଇଁ ତାଙ୍କର ଗୋଟିଏ ନାମ ହେଉଛି ପିଲାମାନେ ସ୍କୁଲରେ ପଢ଼ୁଥିଲୁ ସଂସ୍କୃତରେ ଅମର ବିଷୟରେ ପଢ଼ା ହଉଥିଲା, ତାଙ୍କର ନାମ ସବୁ ରହିଛି ଅମରା ନିର୍ଦ୍ଧରା ଦୋହା ହେଇଥିଲେ। ଅମରା ଅର୍ଥ ହଉଛି ତାଙ୍କର ତାଙ୍କର ଗୋଟେ ଦିନ ହଉଛି ଆମର ଏଇଟା ଛଅ ମାସ, ତାଙ୍କର ରାତି ସେଇଭଳି ଭାବେ ଆମର ଛଅ ମାସ, ତେଣୁ ଦିନ ରାତି ମିଶିଲେ ଆମର ଗୋଟିଏ ବର୍ଷ। ଯଦି ଆମର ଶ୍ରାଦ୍ଧ ଯଦି ଦିଆଯାଏ ବର୍ଷକୁ ଥରେ ଦିଆଯାଏ, ବର୍ଷକୁ ଥରେ ଦେଲେ ଦିନକୁ ସେମାନେ ଗୋଟେ ଥର ଖାଆନ୍ତି ବାନ୍ଧି। ତେଣୁ ଏଇଭଳି ଭାବରେ ତାଙ୍କର ମାସ ବର୍ଷ ହେଇକି ସେମାନେ ପ୍ରଭୁପାଦ ମହାରାଜ କହନ୍ତି ସେମାନେ ଦଶ ହଜାର ବର୍ଷ ଜୀବନ ଧାରଣ କରନ୍ତି। ତେଣୁ ଏଇଥିରୁ ଆମେ ଜାଣିପାରିବା ତାଙ୍କର କେତେ ଆୟୁଷ ରହିଛି। ଏଇସବୁ ଯେଉଁ ସ୍ୱର୍ଗ ଲୋକର ସବୁ ବର୍ଣ୍ଣନା କରାଯାଇଛି, ପୁଷ୍ପିତାଂ ବାଚଂ ବୋଲି କୁହାଯାଇଛି, ସେମାନେ ଶୁଣି ସେଥିରେ ଆକର୍ଷିତ ହୁଅନ୍ତି। ବହୁତ ସବୁ ଉପଭୋଗ ରହିଛି ବ୍ୟବସ୍ଥା, ନନ୍ଦନକାନନ ରହିଛି, ବିଭିନ୍ନ ଅପସରାମାନେ ରହିଛନ୍ତି, ଏଇଭଳି ଭାବରେ ସମରସ ସେଠି ରହିଛି। ତେଣୁ ସାଧାରଣତଃ ଯେଉଁ ଲୋକମାନଙ୍କ ପ୍ରବୃତ୍ତି ରହିଛି ସେ ପ୍ରବୃତ୍ତି ସେଠି ସେମାନେ ପ୍ରାପ୍ତ ହେବେ, ସେଥିପାଇଁ ସେମାନେ ସେ ଆକର୍ଷିତ ହେଇ ଯାଆନ୍ତି। ସେଥିପାଇଁ ସେଥିପାଇଁ କହ ଜାମିମାନ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅନୁପସ୍ଥିତ। ପ୍ରକୃତରେ ସେମାନେ ବୁଦ୍ଧିମାନ ନୁହନ୍ତି, ଅବିକଶିତ। ଯେମିତି ଆମର ନରତନ ଦାସ ଠାକୁର କହିଲେ, କର୍ମକାଣ୍ଡ ଜ୍ଞାନକାଣ୍ଡ କେବଳ ବିଶ୍ୱର କାଣ୍ଡ, ବାହାରକୁ ଦେଖାଯାଉଛି ବହୁତ ସୁନ୍ଦର ଅମୃତ ଭଳିଆ ଦେଖାଯାଉଛି। ଭଗବତ ଗୀତାରେ ବିଭିନ୍ନ ସୁଖ ବିଷୟରେ ଯେତେବେଳେ ଭଗବାନ କହୁଛନ୍ତି, ସେତେବେଳେ ସେ କହୁଛନ୍ତି ଯେ ପ୍ରଥମେ ଲାଗିବ ଅମୃତ ପବନ, କିନ୍ତୁ ପରିଣାମ ବିଷ ବିବ, ପରିଣାମରେ ବିଷ, ସେଇଟା ହେଉଛି ରାଜସିକ ସୁଖ। ଏଭଳି ଭାବରେ ବିଭିନ୍ନ ସୁଖ ବିଷୟରେ ବର୍ଣ୍ଣନା କରାଯାଇଛି। କେବଳ ବିଷୟର କାଣ୍ଡ, ଆମର ବେଦରେ ତିନୋଟି କାଣ୍ଡ ରହିଛି, କର୍ମକାଣ୍ଡ ଜ୍ଞାନକାଣ୍ଡ ଉପାସନା କାଣ୍ଡ। ଉପାସନା କାଣ୍ଡ କହିଲେ ଭଗବାନଙ୍କର ଉପାସନା ବି ସେ ବିଷୟରେ ରହିଛି, କିନ୍ତୁ ଲୋକମାନେ ସାଧାରଣତଃ କର୍ମକାଣ୍ଡ ଧାରା ବିଷୟ ଆକୃଷ୍ଟ ହୁଅନ୍ତି। କାହିଁକି ନା ଯେହେତୁ ଏଇ ସବୁ ବିଭିନ୍ନ ପ୍ରକାର ଉପଭୋଗର ବ୍ୟବସ୍ଥା ରହିଛି, ଉପଭୋଗ ପ୍ରତି ସେମାନେ ଆକର୍ଷିତ ହେଇଯାଆନ୍ତି। ତେଣୁ ଜାମିମାନ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅଭିପସ୍ଥିତ, ଯାହା ସେଠାରେ ଯୋଗୀ ପ୍ରକୃତରେ ସେମାନେ ବୁଦ୍ଧିମାନ ନୁହନ୍ତି, ଯଦିଓ ବେଦ ପଢ଼ୁଛନ୍ତି ସେମାନେ କିଛି ଜ୍ଞାନ ରହିଛି, କିନ୍ତୁ ପ୍ରକୃତ ଜ୍ଞାନ ତାଙ୍କର ନାହିଁ। ତେଣୁ ସେମାନେ ଏଇ କର୍ମକାଣ୍ଡ ଧାରା ପ୍ରତି ଆକର୍ଷିତ ହୁଅନ୍ତି। ଜାଣିବା ପୁଷ୍ପିତାଂ ବାଚଂ ପ୍ରବୃତ୍ତି ଅପେକ୍ଷା ବେଦ ବାଦ ରଥା ପାଠ, ଯଦିଓ ସେମାନେ ବେଦ ଅଧ୍ୟୟନ କରୁଛନ୍ତି କିନ୍ତୁ ସେମାନେ ବେଦବିତ୍ ନୁହନ୍ତି, ସେମାନେ ବେଦ ବାଦ ରଥା ବୋଲି କୁହାଯାଉଛି। ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସେ ମହାରାଜ ଗୋଟିଏ କଥା କହୁଥିଲେ, ଜଣେ ଆମର ଭାରତୀୟ ବ୍ୟକ୍ତି ଜଣେ ରହିଛନ୍ତି ତ୍ରିବେଦୀ, ସେ ତିନୋଟି ବେଦ ସେ ପଢ଼ିଥିଲେ, ଋଗ୍ବେଦ ସାମବେଦ ଯଜୁର୍ବେଦ, ତିନୋଟି ବେଦ ପଢ଼ି ତାଙ୍କ ନାମ ହେଉଛି ତ୍ରିବେଦୀ। ସେ ତ ଯାଇଥିଲେ ଇଂଲଣ୍ଡ, ଇଂଲଣ୍ଡରେ ପାଶ୍ଚାତ୍ୟ ଜଗତ ତାଙ୍କର ସବୁ ସଭ୍ୟତା ଅଲଗା ପ୍ରକାର ସଭ୍ୟତା, ତେଣୁ ସେମାନେ ଭୌତିକ ଅଭିବୃତ୍ତି ତାଙ୍କର ରହିଛି, ତାଙ୍କର ସବୁ ନ୍ୟୁ କ୍ଲବ ସବୁ ରହିଛି, ଲଗ୍ନ ହେଇକି ସେଠି ରହିବେ, ସବୁ ଉପଭୋଗ କରିବେ, ସବୁ ମଧ୍ୟ ଏସବୁ କ'ଣ କରିବେ ଏସବୁ ରହିଛି। ତେଣୁ ତାଙ୍କର ଯେ ଲିଡର୍ ଯେ ତାଙ୍କର ନେତା, ସିଏ ଏଇ ଯେଉଁ ଭାରତୀୟ ଯାଇଥିଲେ ବିଦ୍ୱାନ ବ୍ୟକ୍ତି ତ୍ରିବେଦୀ ବିଦ୍ୱାନ ବ୍ୟକ୍ତିଙ୍କୁ ତାଙ୍କୁ ନିମନ୍ତ୍ରଣ କଲେ, କହିଲେ ଆପଣ ଟିକେ ଆମର ଏମାନେ ଏଇ ଖାଲି ବହୁତ ସୁଖରେ ପଛରେ ଲାଗିଛନ୍ତି, ଆପଣ ଟିକେ ବୈଦିକ ଜ୍ଞାନ ତାଙ୍କୁ ପ୍ରଦାନ କରନ୍ତୁ, ତାଙ୍କୁ ନିମନ୍ତ୍ରଣ କଲେ, ସେ ରାଜି ହେଲେ। ତେଣୁ ଯେଉଁଦିନ ଯିବାର ହେଲା, ସେ ନ୍ୟୁ କ୍ଲବର ଯିଏ ଲିଡର ଯିଏ ଥିଲେ ମୁଖ୍ୟ, ସେ ତାଙ୍କର ମେମ୍ବରମାନଙ୍କୁ କହିଲେ, ଆଜି ଜଣେ ବିଦ୍ୱାନ ବ୍ୟକ୍ତି ଆସିବେ, ଭାରତବର୍ଷର ବିଦ୍ୱାନ ବ୍ୟକ୍ତି ଆସିବେ, ତମେ ସବୁ ଆଉ ଗୁଲବ ନେଇ ଆସିବେ, ତମେ ସବୁ ଡ୍ରେସ୍ ପିନ୍ଧିକି ଆସିବ, କିନ୍ତୁ ଇଏ ଯେଉଁ ବ୍ୟକ୍ତି ଜଣକ ବିଦ୍ୱାନ ବ୍ୟକ୍ତି ତ୍ରିବେଦୀ, ଇଏ ଚିନ୍ତା କଲେ ଆମେ ଯାଉଛେ ନ୍ୟୁ କ୍ଲବକୁ, ଆଉ ସେଠି କେମିତି ଆମେ ଡ୍ରେସ୍ ପିନ୍ଧିକି ଯିବା, ସେ ସବୁ ଗୁଲବ ନଥିବେ, ଆମେ ଗୁଲବ ନେଇକି ଆମେ ଡ୍ରେସ୍ ପିନ୍ଧିଗଲେ ଅସୁନ୍ଦର ହେବ କହିକି ସିଏ ଚିନ୍ତା କରିକି ଗୁଲବ ନେଇକି ଆସିଛନ୍ତି। ତେଣୁ ଯେତେବେଳେ କଥା ଆରମ୍ଭ ହେଲା, ସେତେବେଳେ ଶ୍ରୋତାମାନେ ସବୁ ଡ୍ରେସ୍ ପିନ୍ଧିକି ବସିଛନ୍ତି, କିନ୍ତୁ ଯିଏ ବକ୍ତା ସେ ଆର ଉଦ୍ଦେଶ୍ୟ ହେଉଛି ଯେ ଯଦିଓ ସେ ବେଦ ଜାଣିଛନ୍ତି, କିନ୍ତୁ ବେଦର ପ୍ରକୃତ ଅର୍ଥ ବୁଝୁନାହାନ୍ତି। ବେଦ ବାହାଦରତା ଭଗବାନ ଏଥିରୁ କହିଲେ, ବେଦ ବାହାଦରତା, ବେଦର ପ୍ରକୃତ ଅର୍ଥ ସେମାନେ ବୁଝିପାରୁନାହାନ୍ତି। ପ୍ରକୃତ ବେଦ ବି କିଏ କହିବା, ତେଣୁ ବେଦର ପ୍ରକୃତ ବେଦବିତ୍ କିଏ ନା ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଭଗବାନ ସେ କଥା କହୁଛନ୍ତି, ପୁରୁଷୋତ୍ତମ ବିଭାଗ ଯୋଗରେ ପ୍ରକୃତ ବେଦବିତ୍ ହେଉଛନ୍ତି କିଏ ନା ଉର୍ଦ୍ଧ ମୂଳ ମଦ ଶାଖ ମତ୍ସ୍ୟୋତ୍ତମ ପ୍ରାହୁ ରବ୍ୟମ ଛନ୍ଦାସି ଯଶ ପର୍ଣ୍ଣାଣୀ ଯସ୍ତମ ବେଦ ସବେଦବିତ୍। ଇଏ ହେଉଛନ୍ତି ଭେଦଭେଦ। କିଏ ନା ଏଇ ଭୌତିକ ଜଗତକୁ, ଯଦିଓ ବହୁତ ପ୍ରକାର ଉପଭୋଗ ରହିଛି ସ୍ୱର୍ଗ ଲୋକରେ ବା ଯେତେ ଉନ୍ନତ ଲୋକ ଯିବ ସେତେ ଶହେ ଗୁଣ ଅଧିକ ଅଧିକା ଭୌତିକ ଉପଭୋଗ ସବୁ ରହିଛି, ଯେତେ ଉନ୍ନତ ଲୋକ ଯିବେ ସେତେ ଉପଭୋଗ ସବୁ ରହିଛି। କିନ୍ତୁ ଯେଉଁମାନେ ପ୍ରକୃତରେ ଭେଦଭେଦ, ଯେଉଁମାନେ ବିଦ୍ୱାନ ବ୍ୟକ୍ତି, ଯେଉଁମାନେ ଭେଦ ଜାଣନ୍ତି, ସେମାନେ ଜାଣନ୍ତି ଏ ଭୌତିକ ଜଗତ ଯଦିଓ ବହୁତ ପ୍ରକାର ଉପଭୋଗ ରହିଛି କିନ୍ତୁ ପ୍ରକୃତ ଉପଭୋଗ ନୁହଁ, ଏଇଟା ହେଉ ଅସ୍ଥାୟୀ। ଯେଭଳି ଭାବରେ ଗୋଟେ ପ୍ରତିଫଳନ, ପ୍ରତିଫଳନରେ ଆମେ ଦେଖିବା ଯେଉଁ ରହିଛି ସେଇଟା ସବୁବେଳ ପାଇଁ ରହିବ ନାହିଁ। ଏ ଯେଉଁ ଓଲଟା ବୃକ୍ଷ ସହିତ ତୁଳନା କରାଯାଇଛି, ଭୌତିକ ଜଗତକୁ ଗୋଟେ ଓଲଟା ବୃକ୍ଷ ସହିତ ତୁଳନା କରାଯାଇଛି, ଉର୍ଦ୍ଧ ମୂଳ ମୂଳ ସବୁ ଉର୍ଦ୍ଧକୁ, ଅଧ ଶାଖା ପ୍ରଶାଖ ସବୁ ତଳକୁ ରହିଛି। ତେଣୁ ଏ ବୃକ୍ଷ ପ୍ରଭୁପାଦ ମହାରାଜ କହନ୍ତି ଆମେ କେଉଁଠି ଦେଖିବା ନା ଏ ବୃକ୍ଷକୁ ଦେଖିବା, ଯେତେବେଳେ ଆମେ ଗୋଟେ ଜଳାଶୟ ରହିଥିବ ତାର ବନ୍ଧରେ ଯଦି କିଛି ଗଛ ଅଛି ତାର ପ୍ରତିଫଳନ ଯେତେବେଳେ ଦେଖିବା ଓଲଟା ଦେଖିବା। ତେଣୁ ଏ ଭୌତିକ ଜଗତ ରହୁଛି ପ୍ରକୃତ ଜଗତ, ଯେଉଁ ଚିତ୍ ଜଗତ ରହୁଛି, ଯେଉଁଠି ପ୍ରକୃତ ଆନନ୍ଦ ରହିଛି, ପ୍ରକୃତ ଉପଭୋଗ ରହିଛି, ତାର ପ୍ରତିଫଳନ ପ୍ରତିଫଳନ ଏଇଟା ଅସ୍ଥାୟୀ, ପ୍ରକୃତ ପ୍ରକୃତ ଜଗତ ନୁହଁ। ତେଣୁ ଏଇଟାକୁ ଯେଉଁମାନେ ଜାଣନ୍ତି ସେମାନେ ହେଉଛନ୍ତି ପ୍ରକୃତରେ ଭେଦବିତ୍। କିନ୍ତୁ ବେଦରେ ଏଇ ଯେଉଁ କର୍ମକାଣ୍ଡ ଧାରା ସବୁ ରହିଛି ଏଠୁ ଲୋକମାନେ ଆକର୍ଷିତ କରିବା ପାଇଁ ରଖାହେଇଛି, କାରଣ ସେମାନେ ଅନ୍ତର୍ଗତ ସତ୍ୟଗୁଣକୁ ଆସିବେ, ସତ୍ୟଗୁଣକୁ ଆସିବେ, ତାପରେ ସତ୍ୟର ଉଦ୍ଧୁକ କେମିତି ଯିବେ ସେ ପାଇବାର ବ୍ୟବସ୍ଥା କରାଯାଇଛି। ତେଣୁ ଯଦିଓ ସେମାନେ ଏଇ ସତ୍ୟଗୁଣକୁ ଆସି ବେଦ ଅଧ୍ୟୟନ କରୁଛନ୍ତି କିନ୍ତୁ ସେମାନେ ତାଙ୍କର ଜ୍ଞାନଟା ଅତି ଉନ୍ନତ ସ୍ତରକୁ ଯାଇନାହାନ୍ତି, କିଛି ଅଳ୍ପ ସ୍ତରକୁ ଆସିଛନ୍ତି, ଯେଉଁଥିପାଇଁ ସେମାନେ ଭାବୁଛନ୍ତି ଏ ବେଦରେ ଯେଉଁ କର୍ମକାଣ୍ଡ ଧାରା ରହିଛି ଏଇଟା ହିଁ ସବୁ କିଛି ଜମିମା କୃଷିଗ୍ରାମ ବାହାଦୁର ପ୍ରଭୃତି ଅଭ୍ୟସିତ। ସେମାନଙ୍କୁ ବେଦ ବାହାଦୁର ତା ପାଠ ନାନଦ ଅସ୍ତିତି ବାହାଦୁନି, ସେମାନେ ବେଦରେ ଆଉ କିଛି ଉନ୍ନତ ଜିନିଷ ଜାଣନ୍ତି ନାହିଁ, ସେମାନେ ଜାଣନ୍ତି ଏଇଟା ହେଉଛି ବେଦର ମୁଖ୍ୟ ବସ୍ତୁ। ତେଣୁ ଆମର ଯାହା ସାଧାରଣତଃ ଦେଖିବା ଆମ ଚୈତନ୍ୟ ଚରିତ୍ରାମୃତରେ ମହାପ୍ରଭୁ କହିଛନ୍ତି ସେ କଥା, ସାଧାରଣତଃ ଆମେ ଯେତେ ଜୀବ ଅଛନ୍ତି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ତାଙ୍କ ଭିତରୁ ମନୁଷ୍ୟମାନେ ହେଉଛନ୍ତି ଖୁବ୍ ଅଳ୍ପତର। 84 ଲକ୍ଷ ଜୀବମାନଙ୍କ ଭିତରେ ମନୁଷ୍ୟ ହେଉଛନ୍ତି 4 ଲକ୍ଷ। ଏ 4 ଲକ୍ଷ ଭିତରେ ପୁଣି ଯେଉଁମାନେ ଅଛନ୍ତି କ'ଣ ନା ବିଶେଷ ଭାବରେ ବୌଦ୍ଧ କୁଲିନ୍ଦ ଏମାନେ ସବୁ ରହିଛନ୍ତି, ଯେଉଁମାନେ ବେଦକୁ ଗ୍ରହଣ କରନ୍ତି ନାହିଁ, ବେଦ ମାନନ୍ତି ନାହିଁ। ତେଣୁ ଆଉ ଯେତିକି ଲୋକ ରହିଲେ ସେମାନଙ୍କ ଭିତରୁ ଅଧିକାଂଶ ବେଦକୁ ମୁଖ୍ୟରେ ମାନନ୍ତି, କିନ୍ତୁ ବେଦ ନିଶ୍ଚିତ କର୍ମ ସେମାନେ କରନ୍ତି। ଯେମିତି ବୁଦ୍ଧଦେବ ଆସିଲା ବେଳେ ଲୋକମାନେ ବେଦକୁ ବେଦରେ ଦୁଆହି ଦେଇକରି ପଶୁବଳି କରୁଥିଲେ, ବେଦକୁ ମୁଖ୍ୟରେ ମାନୁଥିଲେ, କିନ୍ତୁ ପ୍ରକୃତ ବେଦର ଅର୍ଥକୁ ସେମାନେ ଗ୍ରହଣ କରୁନଥିଲେ, ବେଦର ନିର୍ଦ୍ଦେଶକୁ ଗ୍ରହଣ କରୁନଥିଲେ। ତେଣୁ ଆଉ ଯେତିକି ଅଳ୍ପ ଲୋକ ରହିଲେ ସେମାନେ ବେଦର ଏହି କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହୋଇଯାଆନ୍ତି, କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହୋଇ ସେମାନେ କେମିତି ସ୍ୱର୍ଗକୁ ଯିବା ପାଇଁ ସେଇଟା ଚିନ୍ତା କରନ୍ତି। ତେଣୁ ଆଉ ଯେତିକି ଅଳ୍ପ ଲୋକ ରହିଲେ ସେମାନେ କେତେଜଣ ଜ୍ଞାନୀ ଜ୍ଞାନ ମାର୍ଗ ପ୍ରତି, ବେଦର ଜ୍ଞାନକାଣ୍ଡ ପ୍ରତି ଆକର୍ଷିତ ହୁଅନ୍ତି, ଜ୍ଞାନକାଣ୍ଡ ପ୍ରତି କେଉଁମାନେ ଆକର୍ଷିତ ହୁଅନ୍ତି ନା ଏଇଭଳି ଭାବରେ ବେଦର କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହୋଇ ସେମାନେ ଉନ୍ନତିକୁ ଯାଇ ପୁଣି ସେଠି ତାଙ୍କର କ୍ଷୀଣେ ପୁଣ୍ୟ ମର୍ତ୍ତ୍ୟ ଲୋକକୁ ମିଶନ୍ତି, ପୁଣ୍ୟ ଯେତେବେଳେ ସରିଯିବ ସେମାନେ ପୁଣି ଭୌତିକ ଜଗତକୁ ଫେରିବେ, ମର୍ତ୍ତ୍ୟ ଲୋକକୁ ଆସିବେ। ତେଣୁ ଏହିଭଳି ଭାବରେ ବିଫଳ ମନରେ ଯାଇକି ସେମାନେ କହନ୍ତି ଭୌତିକ ଜଗତ କିଛି ଆନନ୍ଦ ନାହିଁ, ତେଣୁ ସେମାନେ କହନ୍ତି କେମିତି ଆମେ ମୁକ୍ତି ପାଇବା, ସେମାନେ ସେମାନେ ଜ୍ଞାନକାଣ୍ଡର ଆଶ୍ରୟ ନିଅନ୍ତି କେମିତି ଆମେ ମୁକ୍ତି ପାଇବା। ତେଣୁ ସେମାନେ ବହୁତ ପ୍ରକାର ପରିଶ୍ରମ କରି ବହୁତ କଷ୍ଟସାଧ୍ୟ ମାର୍ଗ ଜ୍ଞାନକାଣ୍ଡ ଯେଉଁ ରହିଛି ଧ୍ୟାନ ଇତ୍ୟାଦି କରି ଜ୍ଞାନରେ ଅନୁସରଣ କରି ଜ୍ଞାନ ଅନୁସରଣ କରି ବହୁତ ତପଶ୍ଚରଣ କରି ସେମାନେ ବହୁତ ଚେଷ୍ଟା କରି ବହୁତ କଷ୍ଟରେ ସେମାନେ ବହୁତ ଉନ୍ନତ ସ୍ତରକୁ ଯାଆନ୍ତି, କିନ୍ତୁ ଗଲେ ମଧ୍ୟ ସେଠି ମଧ୍ୟ ତାଙ୍କର ପତନ ହୋଇଯାଏ, କାରଣ ଯେହେତୁ ସେମାନେ ଭଗବାନଙ୍କର ଭକ୍ତ ନୁହନ୍ତି। କିଛି ଭକ୍ତି ଆଚରଣ ଜ୍ଞାନ ମିଶ୍ର ଭକ୍ତି ଆଚରଣ କରି ସେମାନେ ଉନ୍ନତିକୁ ଯାଆନ୍ତି, କିନ୍ତୁ ସେଠି ମଧ୍ୟ ତାଙ୍କର ପତନ ହୋଇଯାଏ। ତେଣୁ ଯେଉଁମାନେ ପ୍ରକୃତରେ ଭକ୍ତ ସେମାନେ ହେଉଛନ୍ତି ଖୁବ୍ ଲିମିଟେଡ୍, ଖୁବ୍ ଅଳ୍ପ ସଂଖ୍ୟକ। ସେଥିପାଇଁ ଚୈତନ୍ୟ ଚରିତ୍ରାମୃତରେ କୁହାଯାଉଛି ଭକ୍ତି ମୁକ୍ତି ସିଦ୍ଧି କାମୀ, ଆଉ କେତେଜଣ ଅଛନ୍ତି ଅଷ୍ଟାଙ୍ଗ ଯୋଗ ପ୍ରତି ଆକର୍ଷିତ ହୁଅନ୍ତି। ଅଷ୍ଟାଙ୍ଗ ଯୋଗରେ ବିଭିନ୍ନ ପ୍ରକାର ଯେଉଁ ଯୋଗ ସିଦ୍ଧି ରହିଛି ଅଣିମା ଲଗିମା ଇତ୍ୟାଦି ଯୋଗ ସିଦ୍ଧି ରହିଛି, ବହୁତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସେମାନେ କରିପାରିବେ, ଯେମିତି ଜଳରେ ଚାଲିଯିବେ ବହୁତ ଲଘୁ ହୋଇଯିବେ, ତେଣୁ ଜଳରେ ଚାଲିଯିବେ ସେମାନେ। ଆମର ସେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଗୋଟେ କଥା ଥିଲା, କାଲକାଟାରେ ଜଣେ ବ୍ୟକ୍ତି ସେ ବହୁତ ବର୍ଷ ଯୋଗ ସାଧନ କରି ଏଇ ଲଗିମା ସିଦ୍ଧି ପ୍ରାପ୍ତ ହେଲେ, ତେଣୁ ତାଙ୍କର ଗୋଟେ ଟିକେଟ ଫିକେଟ କରାହେଲା ଯେ ସେ ଗଙ୍ଗା ନଦୀରେ ଉପରେ ଚାଲିଯିବେ ଜଳ। ବହୁତ ଲୋକ ସବୁ ଟିକେଟ କିଣିଲେ, ସେଟା ସେ ଦେଖିଲେ ବହୁତ ଭିଡ଼ ହେଲା, ଆଉ ସେ ବ୍ୟକ୍ତି ଜଣକ ଅଗିମା ସେଠି ପ୍ରାପ୍ତ ହୋଇଛନ୍ତି, ତେଣୁ ସେ ଜଳରେ ଚାଲି ପଡ଼ିଲେ। କିନ୍ତୁ ଏଇ କଥା ଯେତେବେଳେ ଭକ୍ତି ଚେତନ ସେଠାକୁ ଶୁଣିଲେ, ସେ କହିଲେ ଦି ପଇସାର ସେତି, କାହିଁକି ନା ସେ ସମୟରେ ଗଙ୍ଗା ନଦୀ ପାର କରିବା ପାଇଁ ଦୁଇ ପଇସା ଦେବାକୁ ପଡ଼ିଥିଲା। ଜଣେ ଦୁଇ ପଇସା ଦେଲେ ତ ସେ ଗଙ୍ଗା ନଦୀ ପାର ହୋଇଯିବ, ଏତେ ବର୍ଷ ତପସ୍ୟା କରି ଏତିକି ସିଦ୍ଧି ଲାଭ କ'ଣ ଲାଭ ହେଲା। ତେଣୁ ଚୈତନ୍ୟ ଚରିତାମୃତରେ କୁହାଯାଇଛି, ଭୁକ୍ତି ମୁକ୍ତି ସିଦ୍ଧିକାମୀ ସକଲେ ଅଶାନ୍ତ। ଭୁକ୍ତି ମୁକ୍ତି ସିଦ୍ଧି ସେମାନେ ଯେହେତୁ ତାଙ୍କର କାମନା ରହିଛି, ତେଣୁ ସେମାନେ ପ୍ରକୃତ ଶାନ୍ତି ପ୍ରାପ୍ତ ହୋଇପାରନ୍ତି ନାହିଁ। କିନ୍ତୁ କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ, କିନ୍ତୁ ଭଗବାନଙ୍କର ଭକ୍ତ ଯେଉଁମାନେ ସେମାନଙ୍କର କୌଣସି କାମନା ନାହିଁ, କେବଳ କାମନା ହେଉଛି କିନ୍ତୁ ଭଗବାନଙ୍କର ସେବାରେ ନିଯୁକ୍ତ ହେବା, ତେଣୁ ସେମାନେ ପ୍ରକୃତରେ ଶାନ୍ତ ବ୍ୟକ୍ତି। ତେଣୁ ଭଗବାନ ଏହି ଦ୍ୱିତୀୟ ଅଧ୍ୟାୟ 42-43 କହୁଛନ୍ତି, ଯାମିମାନଙ୍କ ପ୍ରବୋଧନ ଉପସ୍ଥିତ ବେଦବାଦ କାମାତ୍ମାନ ସ୍ୱର୍ଗ ପରା। ତାଙ୍କର କାମନା ରହିଛି କ'ଣ ନା କେମିତି ସ୍ୱର୍ଗରୂପକୁ ଯିବେ, ସେଠି ଉପଭୋଗ କରିବେ, ଏଇଟା ତାଙ୍କର ରହିଛି, କାମନାଟା ରହିଛି। କାମାତ୍ମାନ ସ୍ୱର୍ଗ ପରା ଜନ୍ମ କର୍ମ ଫଳ ପ୍ରଦାନ, ଉନ୍ନତ ଲୋକରେ ଜନ୍ମ ପ୍ରାପ୍ତ ହେବେ, ସେଠି ଦୈବ କର୍ମ ସବୁ କରିବେ ସେମାନେ, ଏହି ଫଳ ପାଇଁ ସେମାନେ ସବୁ ଏହି ବେଦରେ କର୍ମକାଣ୍ଡ ଯଜ୍ଞ କହୁଛନ୍ତି, ଅଗ୍ନିଷ୍ଠୋମ ଯଜ୍ଞ ରହିଛି, ଯେଉଁ ଯଜ୍ଞ କରିକି ସେମାନେ ଉନ୍ନତ ଲୋକକୁ ଯାଇପାରିବେ, ତେଣୁ ସେମାନେ ସେଥିପ୍ରତି ଆକର୍ଷିତ ହୁଅନ୍ତି। ଅଗ୍ନିଷ୍ଠୋମ ନା କ'ଣ କୁହାଗଲା, ଯଜ୍ଞ ରହିଛି, ସେଇ ଯଜ୍ଞ କରିକି ସେମାନେ ସେଠିକି ଯିବା ପାଇଁ ସେମାନେ ଚାହାନ୍ତି। ତେଣୁ ଏହିଭଳି ଭାବରେ ସେମାନେ ଯାହା ହେଉ ସେଇ ଜ୍ୟୋତିଷ୍ଠମ ଯଜ୍ଞ ରହିଛି, ଜ୍ୟୋତିଷ୍ଠମ ଯଜ୍ଞ କଲେ ସେମାନେ ସ୍ୱର୍ଗ ଲୋକକୁ ଯିବେ। ଯେତେବେଳେ ପ୍ରଭୁପାଦ ଆମର ଭଗବାନ ଯେତେବେଳେ ଲୀଳା କରୁଥିଲେ, ଭାଗବତ 10:23 ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ଲୀଳା ଚାଲିଥିଲା ବେଳେ ଗୋଟେ ଥର ଭଗବାନଙ୍କର ସାଙ୍ଗ ବାଳକମାନେ ସେମାନେ ସବୁ କହିଲେ, କୃଷ୍ଣ ହେ ବଳରାମ, ଆମର ଆମକୁ ବହୁତ ଗୋଟେ ଅସୁର ଭଗବାନ ବହୁତ ତାଡ଼ନା କରୁ, ତୁମେ ସେ ଅସୁରମାନଙ୍କୁ ହତ୍ୟା କର। ମାନେ କ'ଣ ସେ ଅସୁର ନା ଆମକୁ କ୍ଷୁଧା ରୂପକ ଅସୁର ଆମକୁ ଆକ୍ରାନ୍ତ କରୁଛି, ଆମକୁ ଭୋକ ରଖୁଛି, କ୍ଷୁଧା ରହୁଛି। ତେଣୁ ଭଗବାନଙ୍କର ଦେଖ ଆଗରେ ସେଠି ଯେଉଁ ରହିଛି ମଥୁରାରେ ଯେଉଁ ଟେଣ୍ଟ ମରାହେଇଛି, ସେଠି ସବୁ ବ୍ରାହ୍ମଣମାନେ ସବୁ କ'ଣ ସ୍ୱର୍ଗକୁ ଯିବା ପାଇଁ ଯଜ୍ଞ କରୁଛନ୍ତି, ତୁମେ ଯାଅ, ବହୁତ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଛନ୍ତି, ତୁମେ ଯାହା କହିବ କୃଷ୍ଣ ବଳରାମ ଏଠି ଆସି ଗୋଚାରଣ କରୁଛନ୍ତି, ତାଙ୍କୁ କ୍ଷୁଧା ହେଉଛି, ତୁମେ ତାଙ୍କୁ ଖାଦ୍ୟ ପ୍ରଦାନ କର। ତେଣୁ ତାଙ୍କ ସାଙ୍ଗ ବାଳକମାନେ ଗଲେ, ବ୍ରାହ୍ମଣମାନଙ୍କୁ ପ୍ରାର୍ଥନା କଲେ, ପ୍ରଣାମ କରିକି ପ୍ରାର୍ଥନା କଲେ, କିନ୍ତୁ ସେମାନେ ଶୁଣିଲେ ନାହିଁ। ସେମାନେ ତ କେମିତି ସ୍ୱର୍ଗକୁ ଯିବା ଚିନ୍ତା କରୁଛନ୍ତି, ଆଗେ କ'ଣ ଖାଇବାକୁ ଦେବେ, ତେଣୁ ସେମାନେ କିଛି ନୁହଁକୁ ଚାହିଁଲେ ନାହିଁ ମଧ୍ୟ, ସେମାନେ ନିରାଶ ହେଇକି ଫେରିକି ଆସିଲେ। ତାପରେ ଯେତେବେଳେ କୃଷ୍ଣ ବଳରାମ ପାଖକୁ ଆସି କହିଲେ ଯେ ଏଇଭଳି ଭାବରେ ସେମାନେ ଆମକୁ କିଛି ଶୁଣିଲେ ନାହିଁ ମଧ୍ୟ, ତେଣୁ ଭଗବାନ କହିଲେ ଠିକ ଅଛି ତୁମେ ଆଉ ଥରେ ଯାଅ, ନା ଆମେ ଆଉ ସେଠିକି ଯିବୁ ନାହିଁ, ତାହେଲେ ଆମକୁ ନୁହଁକୁ ଚାହିଁଲେ ନାହିଁ, ନା ନା ତାଙ୍କ ପାଖକୁ ଯିବନି, ତାଙ୍କ ପତ୍ନୀମାନଙ୍କ ପାଖକୁ ଯିବ। ତେଣୁ ସେମାନେ ପୁଣି ଆସିଲେ ତାଙ୍କ ପତ୍ନୀମାନଙ୍କ ପାଖକୁ, ପତ୍ନୀମାନଙ୍କ ପାଖକୁ ଯେତେବେଳେ କହିଲେ ଏ କୃଷ୍ଣ ବଳରାମ ଏଠି ନିକଟରେ ଉଚ୍ଚାରଣ କରୁଛନ୍ତି, ତାଙ୍କୁ କ୍ଷୁଧା ହେଉଛି, ତେଣୁ ତାଙ୍କୁ କିଛି ଖାଦ୍ୟ ଦରକାର। ଯଜ୍ଞ ପତ୍ନୀ ଯାଜ୍ଞିକ ବ୍ରାହ୍ମଣମାନଙ୍କ ପତ୍ନୀମାନେ ସେମାନେ ଭଗବାନଙ୍କୁ ସେ ଶୁଣି ଶୁଣିକି ଭଗବାନ ଭକ୍ତ ହେଇଯାଇଛନ୍ତି। ଏ ଶ୍ରବଣ ଶୁଣିବା ମାତ୍ରେ ଶୁଣିବା ଦ୍ୱାରା ହିଁ ଜଣେ ଭକ୍ତି ଆରମ୍ଭ ହୁଏ, ତେଣୁ ଭକ୍ତିର 9 ଅଙ୍ଗ ଯେଉଁ ରହିଛି ଶ୍ରବଣ ହେଉଛି ପ୍ରଥମ ଅଙ୍ଗ। ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟ ଆତ୍ମନିବେଦନ ଇତିପଂସାର୍ପିତା ବିଷ୍ଣୁ ଭକ୍ତିଶ୍ଚ, ଇଏ ହେଉଛି ଭକ୍ତିର 9 ଅଙ୍ଗ। ଯାଜ୍ଞିକ ବ୍ରାହ୍ମଣମାନଙ୍କ ପତ୍ନୀମାନେ ସେଇ ଯେତେବେଳେ ଶୁଣିଲେ ଭଗବାନଙ୍କର ଏସବୁ ଲୀଳା ସବୁ ଶୁଣୁଥିଲେ, ଗୋପୀମାନଙ୍କଠାରୁ ବୃନ୍ଦାବନର ଗୋପୀମାନେ ଯେତେବେଳେ ଯାଆନ୍ତି କ୍ଷୀର ରହୁଣି ବା ଅନ୍ୟାନ୍ୟ ଫୁଲ ଫଳ ଇତ୍ୟାଦି ବିକ୍ରି କରିବା ପାଇଁ ଯାହା ସୀତାରାମ, ସେମାନେ ଶୁଣିଛନ୍ତି ଭଗବାନ ଭକ୍ତ ହେଇଯାଇଥିଲେ, ତେଣୁ ସେମାନେ ସବୁ ଖାଦ୍ୟ ପଦାର୍ଥ ଧରି ଯେଉଁ ଯଜ୍ଞରେ ବ୍ୟବହାର କରିବା ପାଇଁ ରଖାଯାଇଥିଲା ଖାଦ୍ୟ ପଦାର୍ଥ ସେସବୁ ଧରି ଚାଲିଲେ। ତାଙ୍କର ସ୍ୱାମୀମାନେ ବାରଣ କଲେ ମଧ୍ୟ ଶୁଣିଲେ ନାହିଁ, ପଳେଇ ଆସିଲେ। ତେଣୁ ଭଗବାନ ଯେତେବେଳେ ଅର୍ପଣ କରୁଛନ୍ତି, ଭଗବାନ ସେଠି ସେ ଖାଦ୍ୟ ଗ୍ରହଣ କରି ବହୁତ ଆନନ୍ଦିତ ହେଲେ। ତେଣୁ ଭଗବାନ ଯେତେବେଳେ ତାଙ୍କୁ କହୁଛନ୍ତି ତୁମେ ଯାଅ, ବର୍ତ୍ତମାନ ଫେରିଯାଅ, ତୁମ ସ୍ୱାମୀମାନେ ଅପେକ୍ଷା କରିଛନ୍ତି, ସେମାନେ ଯଜ୍ଞ କରିବେ, ତୁମେ ନଗଲେ ସେମାନେ ଯଜ୍ଞ କରିପାରିବେ ନାହିଁ। କିନ୍ତୁ ସେମାନେ ତାଙ୍କର ପତ୍ନୀମାନେ କହିଲେ, ଆମେ ତାଙ୍କର କଥାକୁ ନିବାରଣ ସତ୍ତ୍ୱେ ଆମେ ଆସିଛୁ, ଆମେ ତାଙ୍କ କଥା ନ ମାନିକି ଆସିଛୁ, କିନ୍ତୁ ଆମେ ସେମାନେ ଗ୍ରହଣ କରିବେ ନାହିଁ। ତେଣୁ ଭଗବାନ କହିଲେ, ନା ନା, ମୋ ପାଖକୁ ଯେଉଁମାନେ ଆସନ୍ତି ତାଙ୍କୁ ସମସ୍ତେ ଆଦର କରନ୍ତି। ତେଣୁ ଯେତେବେଳେ ତାଙ୍କର ପତ୍ନୀମାନେ ଫେରିଲେ, ସେତେବେଳେ ତାଙ୍କ ବ୍ରାହ୍ମଣମାନଙ୍କର ତାଙ୍କ ସ୍ୱାମୀମାନଙ୍କର ମୁଣ୍ଡରେ ବୁଦ୍ଧି ଆସିଲା। କହିଲେ, ଦେଖ, ଆମେ ଯାହାକୁ ଯେଉଁ ଭଗବାନ କୃପାରୁ ଆମେ ସ୍ୱର୍ଗରକୁ ଯିବା ପାଇଁ ଚିନ୍ତା କରୁଥିଲେ, ସେଇ ଭଗବାନ ଆସି ଆମ ପାଖରେ ଅଛନ୍ତି, ଆମେ କିନ୍ତୁ ଗଲେ ନାହିଁ। ଧିକ୍ ଆମର ବୁଦ୍ଧିକୁ, ଧିକ୍ ଆମର ଯଜ୍ଞକୁ, ଧିକ୍ ଆମର ସବୁ କୁଳକୁ, ସବୁକିଛି ଧିକ୍କାର କରିଛନ୍ତି। କହିଲେ, ଆମର ପତ୍ନୀମାନେ ଏମାନଙ୍କର ଦୀକ୍ଷା ନାହିଁ, ଏମାନେ ଯଜ୍ଞ ମାନେ ଉପକୃତ ଗ୍ରହଣ କରିନାହାନ୍ତି, ଏମାନେ ଏତେ ତପସ୍ୟା କରିନାହାନ୍ତି, ଏମାନେ ଏତେ ବେଦ ଅଧ୍ୟୟନ କରିନାହାନ୍ତି, କିନ୍ତୁ ଏମାନେ ଭଗବାନ ଜାଣିପାରିଲେ। ଆମେ ଏତେ ଜ୍ଞାନ ପ୍ରାପ୍ତ ହୋଇ କିନ୍ତୁ ଆମେ ଜାଣିପାରିଲୁ ନାହିଁ। ଧିକ୍ ଆମକୁ ଏଇଭଳି ଭାବରେ କହିଛନ୍ତି, ଦଶମ ସମସ୍ତେ ଏହି ସତ୍ୟ ବର୍ଣ୍ଣନା କରାଯାଇଥାଏ। ତେଣୁ ଏହି ସ୍ୱର୍ଗ ଲୋକକୁ ଯିବା ପାଇଁ ସାଧାରଣତଃ ଲୋକମାନେ, ଯେଉଁମାନେ ବେଦର ଏହି କର୍ମକାଣ୍ଡ ଧାରା ପ୍ରତି ଆକୃତ ହୁଅନ୍ତି, ସେମାନେ ଈଶ୍ୱରଙ୍କ ଟିକା ଯିବା ପାଇଁ ଚେଷ୍ଟା କରିଥାନ୍ତି। କାମାତ୍ମାନ ସ୍ୱର୍ଗ ପରା ଜନ୍ମ କର୍ମ ଫଳପ୍ରଦାମ କ୍ରିୟା ବିଶେଷ ବହୁଳ ଭୋଗୈଶ୍ୱର୍ଯ୍ୟ ପ୍ରତି ଗତି ପ୍ରତି ଭୋଗୈଶ୍ୱର୍ଯ୍ୟ ଭୋଗ ଏବଂ ଐଶ୍ୱର୍ଯ୍ୟ ସେଠି ସବୁ ରହିଛି। ତେଣୁ ସ୍ୱର୍ଗଲୋକରେ ଏଇ ଯେଉଁ ଭୋଗ ଐଶ୍ୱର୍ଯ୍ୟ ସବୁ ରହିଛି, ସେଥିପାଇଁ ସେମାନେ ଆ ପର ଶ୍ଳୋକରେ ବର୍ଣ୍ଣନା କରାଯିବ ଯେ ଭୋଗୈଶ୍ୱର୍ଯ୍ୟ ପ୍ରସକ୍ତାନାମ ତୟା ଅପହୃତ ଚେଷ୍ଟା ବ୍ୟବସାୟ ବୁଦ୍ଧି ସମାଧୁ ନ ବିଧିୟତେ ଭଗବାନ ପ୍ରତି ଭକ୍ତି ଆସିବ ନାହିଁ, ଏହା ପର ଶ୍ଳୋକରେ ବର୍ଣ୍ଣନା କରାଯିବ। ତେଣୁ ଆମର ଏ କଥା ବିଶ୍ରାମ ଦେବା ପୂର୍ବରୁ ଆମର ଆନନ୍ଦନ ବାବୁ ପ୍ରଶ୍ନ ପଚାରିଥିଲେ ଯେ କ'ଣ ସେ ଯେଉଁ ଇଏ ତ୍ରିବେଦୀ କଥା, ତ୍ରିବେଦୀ କଥା ଯେଉଁ କୁହାଯାଇଛି, ସେ ତ୍ରିବେଦୀ ଜଣକ ଆମର ଗୌରବନ୍ଦ ସ୍ୱାମୀ ମହାରାଜ କହୁଥିଲେ କଥା, ସେ ତିନି ବେଦ ବିଷୟରେ ଜାଣିଛନ୍ତି କିନ୍ତୁ ବେଦର ପ୍ରକୃତ ଅର୍ଥକୁ ସେମାନେ ଜାଣିନାହାନ୍ତି। ବେଦର ପ୍ରକୃତ ଅର୍ଥ ହେଉଛି ଭଗବାନ ଭକ୍ତି, ବେଦେଶ ସର୍ବେଇ ରହଣ ବେଦ୍ୟ, ବେଦର ହେଉଛି ପ୍ରକୃତ ବେଦ୍ୟ ବା ଜାଣିବା କଥା ହେଉଛି ଭଗବାନ କୃଷ୍ଣଙ୍କୁ ଜାଣିବା, କିନ୍ତୁ ସେମାନେ ସେଇଟା ସେମାନେ ଜାଣିନାହାନ୍ତି। ସେମାନେ କହୁଛନ୍ତି, ହଁ, ଏ ଯେଉଁ ବେଦ କର୍ମକାଣ୍ଡ ଧାରା ସବୁ ରହିଛି, ସ୍ୱର୍ଗ ଲୋକ ସେମାନେ ଯିବେ, ଏସବୁ ତେଣୁ ତ୍ରିବେଦୀ ବୋଲି କୁହାଯାଉଛି, ଭଗବତ ନବମଧ୍ୟାୟରେ ସେଟା କୁହାଯାଏ, ତ୍ରୈବିଦ୍ୟା ମା ସୁମପା ବୁଦ୍ଧ ପାପା, ତିନି ବେଦରେ ଏହି କର୍ମକାଣ୍ଡ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ସେ ତିନି ବେଦ ବିଷୟରେ ଜାଣିଛନ୍ତି ତ୍ରିବେଦୀ ସେ, ତେଣୁକରି ବେଦର ପ୍ରକୃତ ଅର୍ଥ ଜାଣିନଥିବାରୁ ତେଣୁ ଏଇଭଳି ଭାବରେ ସେ ଆଚରଣ କଲେ। ସେ ନ୍ୟୁଜ୍ କ୍ଲବ୍କୁ ହେଉ, ଯେଉଁଠିକି ଯାଆନ୍ତୁ, ପ୍ରଭୁପାଦ ମହାରାଜଙ୍କୁ ଯେତେବେଳେ ନିମନ୍ତ୍ରଣ କରାଯାଇଥିଲା, ପ୍ରଭୁପାଦ ମହାରାଜ ସେଠି ସବୁ କ୍ଲବ୍ ସବୁ ରହିଛି, ମ୍ୟୁଜିକ୍ କ୍ଲବ୍ ସବୁ, ସେଠି ଯାଇକରି ମହାରାଜ ସମାନ କରିଛନ୍ତି। ସେ କହିଲେ, ନା ନା, ସେମାନେ ଯେଉଁ ଗୀତ ବୋଲୁଛନ୍ତି ଆମେ ସେଇ ଗୀତ ବୋଲିବା ନା, ସେଇ ଭଗବାନଙ୍କର ନାମ ସେ କରିଛନ୍ତି ଯାଇକି। ତେଣୁ ଯେଉଁମାନେ ବେଦର ପ୍ରକୃତ ଅର୍ଥକୁ ଜାଣୁନାହାନ୍ତି ସେମାନେ ଏଇଭଳି ଭାବରେ ଭାରତବର୍ଷରେ ବହୁତ ବେଦବିତ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, କିନ୍ତୁ ସେମାନେ ତାଙ୍କର ଭାବଧାରା ପ୍ରଭାବିତ ହୋଇଗଲେ, କିନ୍ତୁ ପ୍ରଭୁପାଦ ମହାରାଜ ଯେତେବେଳେ ଗଲେ ଯେ କିଛି ପ୍ରକୃତ ବେଦବିତ, ତେଣୁ ବେଦର ଅର୍ଥକୁ ସେ ଜାଣନ୍ତି। ତେଣୁ ବେଦର ଯେଉଁ ଯୁଗୋପଯୋଗୀ ଯେଉଁ ଧର୍ମ ରହିଛି ମହାମନ୍ତ୍ର, ସେ ମହାମନ୍ତ୍ରକୁ ସେ ପ୍ରଚାର କରି ସଫଳ ହେଲେ, କାରଣ ସେ ହେଉଛନ୍ତି ପ୍ରକୃତ ବେଦବିତ, ନହେଲେ ବେଦବାଦ ରଥା, ଯଦିଓ ବେଦ ଅଧ୍ୟୟନ କରିଛନ୍ତି, ବେଦ କ'ଣ ଶ୍ଳୋକ ସବୁ ଜାଣନ୍ତି, ସବୁ ପଢ଼ିବେ, ମନେ ରଖିବେ, ସବୁ କରିବେ, କିନ୍ତୁ ବେଦକୁ ସେମାନେ ନୁହନ୍ତି। ତେଣୁ ତାଙ୍କ ଦ୍ୱାରା ସେମାନେ ପ୍ରଭାବିତ ହୋଇଗଲେ, କିନ୍ତୁ ପ୍ରଭୁପାଦ ଯିଏକି ପ୍ରକୃତରେ ବେଦବିତ, ସେ ତାଙ୍କୁ ପ୍ରଭାବିତ ହେଲେ। ଆଜି ସମସ୍ତେ ବେଦର ଯେଉଁ ରହିଛି ଆମର ବେଦର ମୁଖ୍ୟ ଧର୍ମ କଳିଯୁଗର ଯୁବଧର୍ମ ହେଉଛି ନାମ ସଂକୀର୍ତ୍ତନ, ସେଇଟାକୁ ସବୁ ଗ୍ରହଣ କଲେ। ଜୟ ଶ୍ରୀ ଭଗବତ ଗୀତା କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି।